നാരായണം നമസ്കരിച്ചും നരശൈവ നരോത്തമം ദേവീം സരസ്വതീം വ്യാസം തതോ ജയ മുദീരയേ വേദി രാമായണേ ശൈവ പുരാണേ ഭാരതി തഥാ അദ്യൗചന്തി ച മധ്യേ ച ഹരി സർവത്ര ഗീയതി മൂകം കരോതി വാചാളം പങ്കും ലംഘയതി ഗിരിം യത്കൃപാസമം വന്ദേ ശ്രീഗുരു ദിനതാരിണീ പരമാനന്ദമാധവം പരമാനന്ദ മാധവ പതുങ്ങളുചി മകര ശ്രീമദ്ഭാഗവതം രസമാളയൂരവോരസിഭാവ അനർത്ഥോപമം സാക്ഷാത് ഭക്തിയോഗം അധ്യതി ലോകസ്യാജാനൃത്തോദം പരമപുരുഷി ഭക്തിരുത്പദ്യതി പുംസോകമോഹ ശ്രീമദ്ഭാഗവതം പുരാണമമളം ജദ്വൈസ്മഹാനാം പ്രിയം യസ്മിന് പാരമഹംസമേകമമളം ജ്ഞാനം പരം ഗീയതി തത്ര ജ്ഞാന വിരാഗ ഭക്തി സഹിതം നൈഷ്കർമ്യമാവിസ്മൃതം തത്സുടം സുപഠന വിചാരണ പരോ ഭക്ത്യാഭിമുച്ഛേ നരോ അർത്ഥയം ബ്രഹ്മസൂത്രാണം ഭാരത. ত্রিভাষ্যরূপসৌ বেদার্থ পরিবৃহীত সর্ববেদেতি আসানং সারং সারং সমুদ্রুতম সর্ববেদান্ত সারং হি শ্রীমদ্ভাগবতং ইষ্যতে তত্র সামুত্তচিত্তস্য নান্যত্র সেদতি কুচিত। কৃষ্ণ ভক্তি রস স্বরূপ শ্রী ভাগবত শাস্ত্র হইতে পরম মহতো তাতে বেদ শাস্ত্র হইতে পরম মহতো চারি বেদ উপনিষদে যত কিছু হইও ব্যাস করিল সঞ্চয় তার অর্থ লয় ব্যাস যে সূত্রে যেই রো বিষয় বচন শুনলি হই সর্বনাশ মায়াবাদী বাস শুনলে চৈতন্য চরণী ভাগবত যে না মানে সে জবন সম জন্মে জন্মে প্রভু জম হরে কৃষ্ণ 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 হরে 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 রাম হরে রাম ভগবতী हरि वासुदेवाय ॐ नमो भगवते वासुदेवाय श्रीदेवतसावतारी लोकान् विभावयस्यंसी जगत्प्रतिपा धर्मं महापुरुषपाशी जुगानुवृत्तं छन्नः कलौ जदभवस्त्रिजुग अथ स त्वम् ट्रांसलेशन श्रील प्रभुपाद इन दिस वे माय लॉर्ड यू अपीयर इन वेरियस इनकार्नेशंस एज ए ह्यूमन बीइंग एन एनिमल अ ग्रेट सेंट अ डेमिगॉड अ फिश or a tortoise, thus maintaining the entire creation in different planetary systems and killing the demoniac principles. According to the age, O my Lord, you protect the principles of religion. In the age of Kali, however, you do not assert yourself as the supreme personality of Godhead. And therefore you are known as Trijugaj or the Lord who appears in Trijugaj. Shlokaravadyanva. Prathana Mukhare, Stuti Mukhare, Sri Prahlad Maharaj, Bhagavan Vrishnadeva Kauchanti, E Pribhavare, E Bhagavan, Apana, Vivina Avatarare, Vivina Rupani, Avatina Kauchanti, Manava Rupare, प्राणी रूपरे महर्षि रूपरे देवता रूपरे मत्स्य कच्छप आदि जलजीव रूपरे अवतीर्ण होती एवं समग्र सृष्टि को विभिन्न लोक लोकांत बा समग्र सृष्टि को आपण पालन करछंती एवं असुर नीति विनाश करछंती जुगानुराई हे भगवान आपन जुग धर्म रक्षा करछन्ते कलि जुगरे अवश्य आपन भगवान रूपरी आपन स्वरूपरी आसंती ना तेणु आपन को त्रिजुग बोली कहा जाए अर्थात आपन भगवान त्रिजुगरे आविर्भूत होती है श्लोकर अर्थ कर्कट श्रील प्रभुपाद एज द लॉर्ड अपीयर्ड Just to maintain Lord Brahma from the attack of Madhu and Kaitava, he also appeared to protect the great devotee Prahlad Maharaj. Similarly, Lord Chaitanya appeared in order to protect the fallen souls of Kali Yuga. Madhu Kaitava Vinash Nimito, jo Madhu Kaitava Brahma ko akraman karthile, tankar Vinash Nimito, Brahma ko surakhya Nimito, ସେ ଭଗବାନ ଯେପରି ଆବିର୍ଭୂତ ହୋଇଥିଲେ ସେହିପରି ଭାବରେ ତାଙ୍କର ମହାନ ଭକ୍ତ ପ୍ରହ୍ଲାଦ ମହାରାଜଙ୍କର ସୁରକ୍ଷା ନିମିତ୍ତ ସେ ଆବିର୍ଭୂତ ହୋଇଛନ୍ତି ଭଗବାନ ନୃସିଂହଦେବ ଠିକ ତଦ୍ରୁପ ଭାବେ ଶ୍ରୀ ଚୈତନ୍ୟ ମହାପ୍ରଭୁ ଏ କଳିଯୁଗରେ ଅତି ପାପ ପୂର୍ଣ୍ଣ ପତିତ କଳିଯୁଗରେ ଆବିର୍ଭୂତ ହୋଇଛନ୍ତି ଦେର୍ ଆର୍ ଫୋର୍ ଯୁଗସ୍ ଆର୍ ମିଲେନିୟମ୍ସ ସତ୍ୟତ୍ରେତା ଦ୍ୱାପର କଳି ଚାରି ଯୁଗ ଅଛି ଇନ୍ ଅଲ୍ ଦି ଯୁଗସ୍ ବଟ୍ କଳି ଯୁଗ ଲର୍ଡ ଆପିୟର୍ସ ଇନ୍ ଭେରିୟସ୍ ଇନ୍କର୍ନେସନ୍ସ ଆଣ୍ଡ୍ ସର୍ସ ହିମ୍ସେଲ୍ଫ ଆଟ୍ ଦି ସୁପ୍ରିମ୍ ପର୍ସନାଲିଟି ଅଫ୍ ଗଡ୍ ହେଡ୍ ବଟ୍ ଅଲ୍ ଦ ଲର୍ଡ ଶ୍ରୀ ଚୈତନ୍ୟ ମହାପ୍ରଭୁ ହୁ ଆପିୟର୍ସ ଇନ୍ କଳି ଯୁଗ ଇଜ୍ ଦି ସୁପ୍ରିମ୍ ପର୍ସନାଲିଟି ଅଫ୍ ଗଡ୍ ହେଡ୍ ହି ନେଭର୍ ଆସର୍ଟେଡ୍ ହିମ୍ସେଲ୍ଫ ଆଜ୍ ସଚ୍ ଏ ସମସ୍ତ ଯୁଗରେ କଳିଯୁଗ ବ୍ୟତୀତ ସମସ୍ତ ଯୁଗରେ ଭଗବାନ ବିଭିନ୍ନ ଅବତାରରେ ଆବିର୍ଭୂତ ହେଉଛନ୍ତି ଏବଂ ନିଜକୁ ଭଗବାନ ରୂପରେ ପ୍ରତିପାଦନ କରୁଛନ୍ତି କିନ୍ତୁ ଯଦିଓ ଶ୍ରୀ ଚୈତନ୍ୟ ମହାପ୍ରଭୁ ଏ କଳିଯୁଗରେ ଆବିର୍ଭୂତ ହୋଇଥିଲେ ଯିଏକି ଅଭିନ୍ନ କୃଷ୍ଣ କିନ୍ତୁ ବା ତଥାପି ସେ ଭଗବାନ ରୂପରେ ଆବିର୍ଭୂତ ହୋଇନଥିଲେ ବା ନିଜକୁ ଭଗବାନ ବୋଲି କହିନାହାନ୍ତି On the contrary, However, Sri Chaitanya Mahaprabhu was addressed as being as good as Krishna. Annapakhyare Chaitanya Mahaprabhu Kumadhyam Bhagavan. Malikvahadaichi Krishna Sadrusha Bhagavan Sri Krishna. He blocked his ears with his hands, denying his identity with Krishna, because he was playing the part of a devotee. Jatvalke hiya prakar, Bhagavan boli, Krishna boli tanga sambodhan kurtule, utule satvale se kana bhujta utule, taha shikar kurna thile karan, se bhakta rupale lidai kurtule. Lord Chaitanya knew that in Kali Yuga, there would be many bogus incarnations pretending to be God. Therefore, he avoided sorting himself as the Supreme Personality Godhead. Sri Chaitanya Mahaprabhu ekatha bhalo bhabe janithile je Kali Yugare anek mithyachari bhunno semane nijoku Bhagavan ba avatar boli kohibe. Sethipai se nijoku Bhagavan boli kahunathile. Lord Chaitanya Mahaprabhu is accepted as the Supreme Personality Godhead. However, in many Vedic literatures, especially in Srimad Bhagavatam, 11th canto, Krishna Varnam Tuisha Krishnam Sangopangastra Parsadam Jagya Sankirtana Prayarijanti Sumedasa. Sri Chaitanya Mahaprabhu, Jai Swayam Bhagavan, Yarbhu Vedic Sastra Puran, Ochi, Vishaskari, Srimad Bhagavatam, Yakvajaichi. Krishna Varnam Tuisha Krishnam Sangopangastra Parsadam Jagya Sankirtan Prarijanti Smedasa. In Kali Yuga, intelligent man worship the Supreme Personality Godhead in the form of Sri Chaitanya Mahaprabhu, who is always accompanied by his associates, such as Nityananda, Dita Gadadhara and Sri Vasa. Kali Yuga, Jaman Buddhiman Vyakti, Semani Bhagavan ku Sri Chaitanya Mahaprabhu Rupari Aradhana Karanti. Sri Chaitanya Mahaprabhu Nityananda Dvaita Gadadhara Srivasadi Sangha Anga Parshad Pariveshtita Yasthanti. The entire Krishna consciousness movement is based on the principles of the Sankirtan movement inaugurated by Sri Chaitanya Mahaprabhu. Samagra Krishna Chaitana Andolam, Ehi Sankirtana Andolam Jaha Chaitana Mahaprabhu Prabhartan Karchanti, Sai Bhitti Bhumi Upare Adharita. Therefore, one who tries to understand the Supreme Personality of Godhead through the medium of Sankirtana movement knows everything perfectly. Then, Jyom Bhakti, Ehi Sankirtan Juryare, Se Bhagavan to Bujhva Panchasta Koranti, Se Bhallatam Tabujhikaranti. He is Sumedhas, a person with substantial intelligence. Tanku Sumedhas, Babudhiman, Vekti Ganipa Jai. Ehala, a sloka Pradyajai Chvamor, Paramaradya Gurudev Sri Srimadeshji, Bhakti Vedanta Swami, Prabhupada Maharaja Prabhasya. Itham no tirjakrusi deva sabatare lokan vibhavesyansi jagat pratipan dharmam mahapurusa pasi juvan vruttam channa kalau jat avavastri juva atha sattva. Sri Prahlad Maharaj, Mahadhanuman ka madhyam annyatam, Sri Madhbhagavato, Saptam Skandar Navamadhyare, Tankara, Ati Siddhanta Mulaka, Tathya, Parveshan Karajauche. Se, Bhagavan Narasimha Devanko, Stuti Makhare, Jansam Kohichanti, Taha, Ati Siddhanta Mulaka Vakya, Tathya. Vishaskari, Eshwakare Se Kohichanti, Se Bhagavan, Kipari, Bhinna bhinna jugare, bhinna bhinna avatarare, jaha kahalchi nru tirjag rusi தேவதசாவதாரை இப்படி பின்ன பின்ன ரூபரே அவதாரம் அசந்தி ஏவம் ஜகத் பிரதிபாலம் கொடிச்சந்தி ஆசிரிபாவதாரார் விநாஷ் கொடிச்சந்தி கொடிஜுகரே ସେ ଛନ୍ନ ଅବତାରରେ ଆସନ୍ତି ଭକ୍ତାବତାର ତେଣୁ ତାଙ୍କୁ ତ୍ରିଯୁଗ ବୋଲି କୁହାଯାଏ ଏ କଥା ଏ ଶ୍ଳୋକରେ କୁହାଯାଉଛି ତେବେ ଶ୍ରୀ ଚୈତନ୍ୟ ମହାପ୍ରଭୁ ଯଦିଓ ଭକ୍ତାବତାରରେ ଆସିଥିଲେ ଭକ୍ତ ପରି ଆଚରଣ କରୁଥିଲେ ଆଚରଣ କରିକିରି ଶିକ୍ଷା ଭକ୍ତି ଶିକ୍ଷା ଦେଉଥିଲେ ବା ଶରଣାଗତିରେ ଶିକ୍ଷା ଦେଉଥିଲେ ହେଲେ ସୁଦ୍ଧା ସେ ସ୍ୱୟଂ କୃଷ୍ଣ ଅଭିନ୍ନ କୃଷ୍ଣ ଏହାର ବହୁ ଶାସ୍ତ୍ର ପ୍ରମାଣ ଅଛି ଏ କେବଳ ମନଗଢ଼ା କଥା ନୁହେଁ ବହୁ ଶାସ୍ତ୍ର ପୁରାଣ ରହିଛି ଯେଉଁମାନେ ଏ ଶାସ୍ତ୍ର ପୁରାଣ ଜାଣନ୍ତି ଏ ଚକ୍ଷୁ ଲାଭ କରିଥିଲେ ଶାସ୍ତ୍ର ଚକ୍ଷୁ ସେମାନେ ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କୁ ଭଗବାନ ବୋଲି ଜାଣୁଥିଲେ ଯେଉଁମାନଙ୍କ ଚକ୍ଷୁ ନଥିଲା ସେମାନେ ତା ଜାଣିପାରୁନଥିଲେ ଯେଉଁମାନେ ଜାଣୁଥିଲେ ଯଦି ସେମାନେ ଚୈତନ୍ୟ ମହାପ୍ରଭୁଙ୍କୁ ଭଗବାନ ଆପଣ କୃଷ୍ଣ ବୋଲି କହୁଥିଲେ ସମ୍ବୋଧନ କରୁଥିଲେ ସେତେବେଳେ ସେ କାନ ବୁଝି ଦେଉଥିଲେ ନା 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 ମୁଁ ସାଧାରଣ ଜୀବ ମାତ୍ର ମୁଁ ଭଗବାନ ନାହିଁ ଗୋପୀ ଭକ୍ତୃପାଦ କମଳେ ଦାସ ଦାସ ଆନ ଦାସ ଏ କଥା ସେ କହୁଥିଲେ ଗୋପୀ ଭକ୍ତ ଯେ କୃଷ୍ଣ ତାଙ୍କର ପାଦରେ ଆଶ୍ରିତ ଦାସ 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 କୃଷ୍ଣ ହିଁ ଭଗବାନ ଯଦିଓ ସେ ନିଜେ କୃଷ୍ଣ ସେ କଥା କହୁଥିଲେ କାରଣ ସେ ଭକ୍ତ ରୂପରେ ଆସିଥିଲେ ଶ୍ରୀକୃଷ୍ଣ ରୂପରେ ଭଗବାନ ରୂପରେ ଆସିନଥିଲେ ଭଗବାନ କିଏ ତା ଶିଖିବା ପାଇଁ ଆସିଥିଲେ ଆଉ ଭଗବାନ କିପରି ଜାଣିବାକୁ ହବ ବୁଝିବାକୁ ହବ ସେ ଭକ୍ତି ଯୋଗଟା ହିଁ ଶିଖିବାକୁ ଆସିଥିଲେ ସେଥିପାଇଁ ସେ କଥା ହିଁ କହୁଥିଲେ ଯଦି ସେ ନିଜେ କୃଷ୍ଣ ହେଲେ ସୁଦ୍ଧା ଚୈତନ୍ୟ ମହାପ୍ରଭୁ ଯେ ସ୍ୱୟଂ ଭଗବାନ ଏ ସମ୍ବନ୍ଧରେ ବହୁ ଶାସ୍ତ୍ର ପ୍ରମାଣ ରହିଛି ଯେଉଁମାନେ ସୁଦ୍ଭକ୍ତ ଯେଉଁମାନେ ଉପଯୁକ୍ତ ଗୁରୁଙ୍କ ଠାରୁ ଏସବୁ ତତ୍ତ୍ୱ ଜ୍ଞାନ ପ୍ରାପ୍ତ ହୋଇଥାନ୍ତି ସେମାନେ ତାଙ୍କ ଦିବ୍ୟ ଦୃଷ୍ଟିରେ ଜ୍ଞାନ ଚକ୍ଷୁରେ ତା ଦେଖିପାରନ୍ତି ଆଉ ଜାଣିପାରନ୍ତି ସେ ଗୌରାଙ୍ଗ ମହାପ୍ରଭୁ କିପରି ସ୍ୱୟଂ ଭଗବାନ ଅନେକ ପ୍ରମାଣ ରହିଛି ଶ୍ରୀମଦ ଭାଗବତ ପ୍ରମାଣ ଉଦ୍ଧାର କରିଛନ୍ତି ଆମର ପରମାରାଧ୍ୟ ଗୁରୁଦେବ ଶ୍ରୀ ଶ୍ରୀମଦେ ଶ୍ରୀ ଭକ୍ତିବେଦାନ୍ତ ସ୍ୱାମୀ ପ୍ରଭୁପାଦ ମହାରାଜ ତା ଛଡ଼ା ବହୁ ପ୍ରମାଣ ରହିଛି ମୁଁ ଗୋଟେ ଦୁଇଟା ପ୍ରମାଣ ଉଦ୍ଧାର କରି କହୁଛି ଅନନ୍ତ ସଂହିତାରେ ସର୍ବକାରଣ କାରଣ ଶ୍ରୀ ଗୌରହରିଙ୍କ ସ୍ତବରେ ତାଙ୍କର ସ୍ୱରୂପ ବର୍ଣ୍ଣିତ ହୋଇଛି ଜଆଦିଦେବ ଭଗବାନ ସର୍ବକାରଣ କାରଣ ଏକ ଏବା ଦ୍ୱିତୀୟ ସମସ୍ତ ସସ୍ତସ୍ମେହି ଗୌର ତୁଇ ସେ ନମଃ ଯୋ ଲୀଳୟା ସୁଜତ ପୂର୍ବଂ ଗୋଲକଂ ରାସମଣ୍ଡଳଂ ଯୋ ଲୀଳୟା ଦ୍ୱିଧା ଭୁସ୍ତସ୍ମୈ ଗୌର ତୁଇ ସେ ନମଃ ଯୋ ଲୀଳୟା ପରବ୍ୟ ହନନ୍ତଂ ଅସୃଜଦା ବିଭୋ ମୂଳ ସଂକର୍ଷଣ ଦେବସ୍ତସ୍ମୈ ଗୌର ତୁଇ ସେ ନମଃ ଜଦଂଶ ସ୍ୟାତ୍ ମହାବିଷ୍ଣୁ କରଣାଧିପତିର୍ ବିଭୋ ଜଦଙ୍ଗ ପ୍ରଭା ପରମ ବ୍ରହ୍ମ ତସ୍ମୈ ଗୌର ତୁଇ ସେ ନମଃ ଯଂ ଦେବବାଦୀନ ଯଂ ବେଦବାଦୀନ ସର୍ବେ ପରମ ବ୍ରହ୍ମ ବଦନ୍ତି ବୈ ପ୍ରଧାନ ପୁରୁଷଂ ଚାନ୍ୟ ତସ୍ମୈ ଗୌର ତୁଇ ସେ ନମଃ Jamahu Paramatmanam Antarjaminam Ishwaram Jamahu Purusam Shrestam Tasmai Gauratvishaye Namah. Satya Narayanam Vedam Tretayam Jagnarupinam Jam Krishna Dwapare Prahus Tasmai Gauratvishaye Namah. Kalaujo Nija Rupena Pradrubhuya Dharatale Pradasyati Nijam Bhaktim Tasmai Gauratvishaye Namah. ये अंत संगीता स्थिति मुखरे को आई थी। आदि देव भगवान श्री गौर हरि ही सर्व कारण कारण से अद्वितीय परतत्व एवं रास बिहारी रासेश्वर जे लीला प्रसंग रे राधा कृष्ण रूपे द्विधा विभक्त हुई पूर्वे श्री गोलक रे रास मंडल रचना करथिले से गौरांग को नमस्कार करछु। जे लीला परवश हुई परब्रह्म रचना करी एवं अनंत देव और मूल संकर्षण आदि समस्त विश्व तत्व अंशी से आदिनाथ श्री गौरांग को आम नमस्कार कर महाविष्णु पुरुषावतार देवादिगण जो पुरुष को परम ब्रह्म स्वरूप बोली कीर्तन करती पुनः जे सर्वांतर ज्यामी परमात्मा रूप से समस्त जीवों को ठारे वर्तमान से आदिदेव गौरांग को प्रणाम कर जे सत्य रे नारायण त्रेता युग रे यज्ञ द्वापर रे श्री कृष्ण रूपे लीला प्रकाश करती से परम तत्व श्री गौरांग को प्रणाम कर कृष्णा विवा आविर्भावरी धन्य द्वापर शेषरी धन्य कली रे जे हेमांग कांति रे अवतीर्ण होई अगातर रे निज प्रेम संपत्ति बांटी दांती से महावदान्य श्री गौरांग को बारंबार मुंडक उपनिषद रे जो हिरणमय ब्रह्म धाम वर्णित होती माया पुरस्थित सुनिर्मल जोग पीठ से ब्रह्म धाम तुम निकट रे खूब गोपनीय तत्व कहूँ श्रवण कर गंगा तीर रे गोलक संयंग नवद्वीप रे सर्वांतर ज्ञानी भगवान गोविंद द्विभुज गौर कांति महात्मा महाजोगी माई को गुणत्रय रहित शुद्ध सत्वाश्रित महापुरुष अवतीर्ण हो जगत भक्ति प्रचार करे पार्वती शिव पार्वती संवाद कहु पार्वती जिज्ञासा कले हे देव श्रीकृष्ण चैतन्य किए ताकर पुण्य चरित्र कि प्रकार आपण मुखरे भगवान विष्णु अनेक नाम मुझे किंतु गौरांग और श्रीकृष्ण चैतन्य इनाम कौन से दिन प्रकाश करना महादेव कहले हे महेश्वरी जे श्री राधिका प्राणबल्ल भगवान श्रीकृष्ण से जगत स्वामी सृष्टि आदि गौर थे से समय से केवल शुद्ध चैतन्य रूपे वर्तमान थे से हेतु मनीषीगण श्रीकृष्ण चैतन्य बोली था पूर्वे आम निकट रू विस्तृत भाव जो जगदीश्वर कृष्ण विषय श्रवण कर विश्व सृष्टि आदि गौर कांति रूपे थिले बोली गौरांग कहुए कृषि शब्दर अर्थ आधार एवं शब्दर अर्थ विश्व अदे पंतगण विश्वर आधार स्वरूप ब्रह्म को ही कृष्ण बोली जानते से समय रे समस्त विश्वर जननी सत्य रजस्तम गुण विशिष्टा प्रकृति देवी मध्य वर्तमान थिले ना महत्त्व प्रवृत्तिर कथा बा कौन कहिबा सर्व कारण कारण आदि देव सदानंद स्वरूप परम पुरुष गौरांग महाप्रभु प्रणाम भगवान श्री चैतन्य महाप्रभु सन्यास रूप संबंध रे जैमिनी भारत कह अन्यावतारभव सर्वसाधारण धटा कौ कृष्णावतारो निगूढ़ सन्यासी रूप द्रव नृसिंह पुराण रे चारि जगर अवतार महिमा निम्न मत वर्णित अच्छे सत्य दैत्य कुलाधीना सस मये फूर्जन मथ केसरी त्रेतयां दशस्कंधरं परिभवन रामाभिनामाकृति गोपालन परिपालयन ब्रजपुरे भारं हरं द्वापरे गौरांग प्रिय कीर्तन कलिजुगे चैतन्य नामा हरि। जो कृष्ण गोपीजन वस्त्र हारी से ही श्री चैतन्य जद गोपी कूच कुंभ संभ्रम भरारंभेन संबद्धित जद राघोप कुमार सार कलया रंगी शुभांगी कृत जद वृंदावन कानोनी प्रविलसत श्री दामा। चैतन्य महाप्रभुकर सम्बन्धरे हरिं शास्त्र प्रारूप अछि। चैतन्य उपनिषद नामक एक स्वतंत्र उपनिषद मध्य अछि जोथरे कि श्री चैतन्य महाप्रभुकर कथा वर्णना दिया। तेणु चैतन्य महाप्रभु जदियो भक्त रूप से आसीले से स्वयं भगवान कृष्ण एथेरे कौन प्रकार सन्देह करिवार नाही। वेदादि शास्त्र रे गौरहरिंकर सूचना दिया जाए से संबंध रे कहिबे कहिबा पूर्व से श्री चैतन्य महाप्रभु जतबेले सन्यास ग्रहण कले एवं तांकर माता सती देवीकर अनुरोध क्रमे पुरुषोत्तम धाम को आसिले सेतबेले सार्वभौम भट्टाचार्य सहित तांकर भेट होता जे कि शंकर मतवा आदि पंडित थिले विशिष्ट पंडित से पूर्वे रहुथिले। सार्व भट्टाचार्य किंतु एड़े बड़ पंडित हेले सुधा शुष्क ब्रह्म ज्ञानी थिले तेणु जानिपारे चैत्र महाप्रभु जी भगवान किंतु तांकर भेण गोपीनाथ आचार्य से भक्त थिले से जानिपारे सलाभिणी दुई जनक मध्यरे श्रीमन महाप्रभुंकर दिव्यता और भगवता संबंध में बहु वार्तालाप होती। गोपीनाथ आचार्य महाप्रभु को पूर्व जानते ये वार्तालाप मध्य से प्रकाश कले महाप्रभु स्वयं भगवान तांकर यही मत को प्रतिष्ठा करने निमित्त से बहुत चेष्टा कले किंतु भट्टाचार्य महाप्रभु के एक महान भक्त रूप प्रतिष्ठा करने चेष्टा कले सर्वंकर अज्ञता देखी गोपीनाथ आचार्य महाप्रभु महिमा कीर्तन कले भट्टाचार्य तुमी हाँ जानो शिष्यगण कहती तार्किक तो सेमानी सर्वं भट्टाचार्य तार्किक थिले शुष्क वेदांतवादी तेणु शिष्यगण तर्क करी कहिले ईश्वर कह कौन प्रमाण। गोपीनाथ आचार्य कहिले विज्ञान तो ईश्वर लक्षणी
ବିଜ୍ଞଜନ ଯେଉଁ ଲକ୍ଷଣରେ ଈଶ୍ୱର ସ୍ଥାପନ କରନ୍ତି ମୁଁ ସେଇ ଲକ୍ଷଣରେ ଏହାଙ୍କୁ ଈଶ୍ୱର ବୋଲି କହୁଛି। ଶିଷ୍ୟ କହିଲେ ଈଶ୍ୱର ତତ୍ତ୍ୱ ଅନୁମାନ ଦର୍ଶନରେ ବ୍ୟାପ୍ତି ଜ୍ଞାନ ଲକ୍ଷଣ ହିଁ ଅନୁମାନ। ଯଥା ଉଦାହରଣ ଦିଆଯାଉଛି ପର୍ବତ ବହ୍ନିମାନ ଧୂମାର, ଅର୍ଥାତ୍ ଯେଉଁଠାରେ ଧୂମ ଦେଖାଯାଏ ସେଠାରେ ଅଗ୍ନି ଅଛି ବୋଲି ବୁଝିବାକୁ ହବ। ଧୂମ ଦେଖାଯାଉଛି ତେଣୁ ପର୍ବତରେ ଅଗ୍ନି ଅଛି, ଏହା ଏଠାରେ ଶାନ୍ତ ହେଉଛି। ଈଶ୍ୱରଙ୍କ ବିଷୟରେ ଅନୁମାନ ଏହିପରି କାର୍ଯ୍ୟ କରେ ବୋଲି ସାର୍ବଭୌମଙ୍କର ଶିଷ୍ୟଗଣ କହିଲେ। ଯଥା ଯେତେ ବସ୍ତୁ ଦେଖାଯାଏ ସମସ୍ତଙ୍କର କାରଣ ଅଛି, ଏହି ପରିଦୃଶ୍ୟମାନ ଜଗତ ଗୋଟିଏ ବସ୍ତୁ, ସୁତରାଂ ଏହାର ଗୋଟିଏ କାରଣ ନଥିଲେ ହବ ନା। ଅଦେବ ଈଶ୍ୱର ବିଶ୍ୱର କାରଣ ଏହି ତତ୍ତ୍ୱଟି ସତ ହେଲା। ଆମମାନେ ଏହି ପ୍ରଣାଳୀରେ ଈଶ୍ୱର ତତ୍ତ୍ୱ ନିରୂପଣ କରୁ। ଆପଣ ଯଦି ଦେଖେଇ ପାରନ୍ତି ଯେ ଏହି ସନ୍ନ୍ୟାସୀ ଏହି ଯୁକ୍ତିକ୍ରମେ ଈଶ୍ୱର ହେଇପାରନ୍ତି ତାହେଲେ ଆମେ ତାହା ଗ୍ରହଣ କରିବା। ଗୋପୀନାଥ ଉତ୍ତର ଦେଇ କହିଲେ ଈଶ୍ୱର ତତ୍ତ୍ୱ ଜାଣିବାକୁ ହେଲେ ଅନୁମାନ ପ୍ରମାଣ ରୂପେ କାର୍ଯ୍ୟ କରିପାରିବ ନା, ଈଶ୍ୱରଙ୍କର କୃପା ବ୍ୟତୀତ କେହି ତାଙ୍କୁ ଜାଣି ପାରିବେ ନା। ଅନୁମାନ ପ୍ରମାଣ ଈଶ୍ୱର କହିଲେ କୃପା ବିନା କେବଳ ଜ୍ଞାନ ମାର୍ଗରେ ଭଗବାନ ଅଗୋଚର। ଭାଗବତ ଦଶମ ସ୍କନ୍ଧର ଶ୍ଳୋକ ଉଦ୍ଧାର କଲେ ଅଧାପି ଦେବ ପଦାମ୍ବୋଧୟ ପ୍ରସାଦ ଲେସାନୁ ଗୃହୀତ ବହି ଜାତି ଦତ୍ତ ଭଗବନ୍ ମହିନ୍ନ ନ ଚାଷ ଏ କୋପି ଚିରଂ ବିଚିନ୍ନ। ଏ ଶ୍ଳୋକ ଉଦ୍ଧାର କଲେ ଏ ବ୍ରହ୍ମାଙ୍କର ବାକ୍ୟ। ବ୍ରହ୍ମାଙ୍କର ଦର୍ପଚୂର୍ଣ୍ଣ ହେଲା ପରି ସ୍ତୁତି ମୁଖରେ ଭଗବାନଙ୍କୁ ବ୍ରହ୍ମା ଏ କଥା କହୁଛନ୍ତି, ଏ ଦେବ ଆପଣଙ୍କର ପଦାମ୍ବୋଦୟର ପ୍ରସାଦ ଲେସ ପ୍ରାପ୍ତ ବ୍ୟକ୍ତି ହିଁ କେବଳ ଆପଣଙ୍କର ମହିମାର ତତ୍ତ୍ୱ ଜାଣିପାରେ। କିନ୍ତୁ ଯେଉଁମାନେ ଚିରଦିନ ଅନୁମାନ ଦ୍ୱାରା ଶାସ୍ତ୍ର ବିଚାର ପୂର୍ବକ ଅନ୍ୱେଷଣ କରୁଛନ୍ତି ସେମାନଙ୍କ ମଧ୍ୟରେ କେହି ହେଲେ ସେ ତତ୍ତ୍ୱ ଜାଣିପାରନ୍ତି ନା। ପୁନଃ ଗୋପୀନାଥ କହିଲେ ଯଦ୍ୟପି ଜଗତ ଗୁରୁ
ଆ
ଗୋପୀନାଥ ଆଚାର୍ଯ୍ୟ ସାର୍ବଭୌମଟା ଦୁର୍ଗତିରେ ହେଇଛି। ଗୋପୀନାଥ ଆଚାର୍ଯ୍ୟ କହିଲେ, ତୁମେ ଏହାଙ୍କର ମହାପ୍ରେମ, ମହାପ୍ରେମାବେଶ ରୂପ ଈଶ୍ୱର ଲକ୍ଷଣ ଦେଖିଛ, ତଥାପି ଈଶ୍ୱରଙ୍କ ମାୟା ଦ୍ୱାରା ଛନ ହେଇ ଏହାଙ୍କୁ ଈଶ୍ୱର ବୋଲି ଜାଣିପାରୁନ। ବହିର୍ମୁଖର ଆବୃତ ଦର୍ଶନ ହେତୁ ଭଗବତ ଦର୍ଶନ ହୁଏ ନା। ବହିର୍ମୁଖ ଜନ ତାଙ୍କୁ ଦେଖିଲେ ସୁଦ୍ଧା ଦେଖିପାରେ ନା। ଈଶ୍ୱରଙ୍କର କୃପାର ଭାବ ହିଁ ଏହାର ଏକମାତ୍ର କାରଣ। ସର୍ବମହାଶୟ କହିଲେ, କେବଳ ବିତର୍କ ଛାଡ଼ି ଅଭିଳଷିତ ସତ୍ୟ ବିଚାରକାରୀମାନଙ୍କ ମତରେ ଶାସ୍ତ୍ର ଦୃଷ୍ଟିପୂର୍ବକ ବିଚାର କରି କହୁଛି। ଶୁଣ, ଶାସ୍ତ୍ରଜ୍ଞ ପଣ୍ଡିତ ଥିଲା ତ, ଏଇ ତ ଚୈତନ୍ୟ ଗୋସ୍ୱାମୀ ପରମ ଭାଗବତ ଅଟନ୍ତି, କାରଣ କଳିକାଳରେ ବିଷ୍ଣୁଙ୍କର ଅବତାର ନାହିଁ, ଏକ ନାମ ତ୍ରିଯୁଗ। ଏଇ ଭାଗବତ ଶ୍ଳୋକର ଉଦ୍ଧାର କରି କହିଲେ ଏକ ନାମ ତ୍ରିଯୁଗ। ଏହା ଶୁଣି ଗୋପୀନାଥ କହିଲେ, ତୁମେ ନିଜକୁ ବଡ଼ ଶାସ୍ତ୍ରଜ୍ଞ ବୋଲି ଅଭିମାନ କରୁଛ, କିନ୍ତୁ ଶାସ୍ତ୍ର ମଧ୍ୟରେ ପ୍ରଧାନ ଯେଉଁ ଭାଗବତ ଓ ମହାଭାରତ, ସେ ଦୁଇ ଗ୍ରନ୍ଥ ବାକ୍ୟରେ ତୁମର ମନୋଯୋଗ ନାହିଁ। ଏ ଦୁଇ ଗ୍ରନ୍ଥରେ କଳିଯୁଗରେ ସାକ୍ଷାତ ଅବତାର ଅଛି, ଏପରି ସିଦ୍ଧାନ୍ତ ଦିଆଯାଇଛି। କଳିଯୁଗରେ ଭଗବାନଙ୍କ ଲାଭତାର ନାହିଁ ସତ୍ୟ, କିନ୍ତୁ ସ୍ୱରୂପ ଅବତାରୀଙ୍କର ଆବିର୍ଭାବ ଯୁଗାବତାର ଅଛି, ଏଥିପାଇଁ ତାଙ୍କୁ ତ୍ରିଯୁଗ ବୋଲି କୁହାଯାଇଛି। ପ୍ରତିଯୁଗରେ କୃଷ୍ଣଙ୍କର ଯେ ଯୁଗାବତାର ହୁଏ, ତାହା ତୁମର ତର୍କନିଷ୍ଠ ହୃଦୟରେ ତୁମେ ବୁଝିପାରୁନ। ଏଇ କଥା କହିଲେ, କଳି ଯୁଗେ ଲୀଳାବତାର କରିବ ଗୋପୀନାଥ ଆଚାର୍ଯ୍ୟ ପ୍ରକାଶ କଲେ। ଭଟ୍ଟାଚାର୍ଯ୍ୟଙ୍କୁ ଗୋପୀନାଥଙ୍କର ଉପେକ୍ଷା ଓ ତାଚ୍ଛଲ୍ୟ, ତୁମାର ଆଗେ ତାଙ୍କ ଯେତେବେଳେ କୃପା ହବ ସେତେବେଳେ ତୁମେ ସବୁ ସିଦ୍ଧାନ୍ତ କହିବ। ଏଇ କଥା କହିକିରି ଶେଷ କଲେ। ତେଣୁ ଭଟ୍ଟାଚାର୍ଯ୍ୟ ଜାଣିଲେ ଯେ ଏ ଶ୍ରୀକୃଷ୍ଣ ଚୈତନ୍ୟ ଏ ହେଉଛନ୍ତି ନବଦ୍ୱୀପ ଅଞ୍ଚଳରୁ ଆସିଛନ୍ତି, ଆଉ ଭଟ୍ଟାଚାର୍ଯ୍ୟ ମଧ୍ୟ ନବଦ୍ୱୀପ ଅଞ୍ଚଳରୁ ଆସିଥିଲେ। ମହାପ୍ରଭୁଙ୍କର ମାମୁଙ୍କର ଅଜା ନୀଳାମ୍ବର ଚକ୍ରବର୍ତ୍ତୀ ଆସାର୍ବଭୌମ ଭଟ୍ଟାଚାର୍ଯ୍ୟ ସହପାଠୀ ଥିଲେ। ଏହି ବିଚାରରୁ ଯୁବକ ସନ୍ନ୍ୟାସୀ ଶ୍ରୀ ଚୈତନ୍ୟ ମହାପ୍ରଭୁ ଶ୍ରୀ ଭଟ୍ଟାଚାର୍ଯ୍ୟଙ୍କର ବାତ୍ସଲ୍ୟ ସ୍ନେହ ପ୍ରାପ୍ତ ହେଲେ। ଭଟ୍ଟାଚାର୍ଯ୍ୟ ଶଙ୍କର ସମ୍ପ୍ରଦାୟର ଅନେକ ସନ୍ନ୍ୟାସୀଙ୍କର ସେ ଅଧ୍ୟାପକ ଥିଲେ, ନିଜେ ମଧ୍ୟ ସେ ସମ୍ପ୍ରଦାୟର ଅନୁଗାମୀ ଥିଲେ। ଏହି ପରିସ୍ଥିତିରେ ଭଟ୍ଟାଚାର୍ଯ୍ୟ ଭାବିଲେ ଯୁବକ ସନ୍ନ୍ୟାସୀ ତାଙ୍କଠାରୁ ବେଦାନ୍ତ ଶ୍ରବଣ କରିବା ଉଚିତ। ମହାପ୍ରଭୁ ମଧ୍ୟ ସାର୍ବଭୌମ ଭଟ୍ଟାଚାର୍ଯ୍ୟଙ୍କଠାରୁ ବେଦାନ୍ତ ଶିକ୍ଷା କରିବାକୁ ରାଜି ହେଲେ। ସେ ଦୁହେଁ ଜଗନ୍ନାଥଙ୍କ ମନ୍ଦିରରେ ବସିଲେ। ଏକାଧିକ୍ରମେ ଦୀର୍ଘ ସାତ ଦିନ ଧରି ଶ୍ରୀ ଭଟ୍ଟାଚାର୍ଯ୍ୟ କହିଚାଲିଲେ, ମହାପ୍ରଭୁ କେବଳ ଶ୍ରବଣ କଲେ, କିଛି କହିଲେ ନାହିଁ। ମହାପ୍ରଭୁଙ୍କୁ ନିରବତା ଦେଖି ଭଟ୍ଟାଚାର୍ଯ୍ୟଙ୍କ ମନରେ କିଛି ସନ୍ଦେହ ଉପୁଜିଲା ଏବଂ ସେ ମହାପ୍ରଭୁଙ୍କୁ ପଚାରିଲେ କାହିଁକି ତାଙ୍କର ବେଦାନ୍ତ ବ୍ୟାଖ୍ୟା ଶୁଣି କିଛି କହୁନାହାନ୍ତି ବା ଯୁକ୍ତି ତର୍କ କଲେ ନା। ମହାପ୍ରଭୁ ନିଜକୁ ଏକ ମୂର୍ଖ ଛାତ୍ର ଭଳି ପ୍ରଦର୍ଶନ କଲେ ଏବଂ ଭଟ୍ଟାଚାର୍ଯ୍ୟଙ୍କଠାରୁ ବେଦାନ୍ତ ଶ୍ରବଣ କରିବା ଛଳନା କଲେ କେବଳ କାହିଁକି ନା ଭଟ୍ଟାଚାର୍ଯ୍ୟ ଭାବୁଥିଲେ ଯେ ସେ ବଡ ବେଦାନ୍ତ ବି ଏବଂ ବେଦାନ୍ତ ପଢ଼େଇବା ହେଉଛି ସନ୍ନ୍ୟାସୀମାନଙ୍କର କାମ କିନ୍ତୁ ମହାପ୍ରଭୁ ଭଟ୍ଟାଚାର୍ଯ୍ୟଙ୍କ ବ୍ୟାଖ୍ୟା ସହ ଏକମତ ନଥିଲେ। ବେଦାନ୍ତ ସୂତ୍ର ବ୍ୟାଖ୍ୟା ବ୍ୟାସଦେବ ଶ୍ରୀମଦ ଭାଗବତ ଦେଇଛନ୍ତି ଯାହାଙ୍କର ଶ୍ରୀମଦ ଭାଗବତ ଜ୍ଞାନ ନାହିଁ ସେମାନେ ବେଦାନ୍ତର ମର୍ମ ବୁଝିପାରିବେ ନା। ଭଟ୍ଟାଚାର୍ଯ୍ୟ ବଡ ବିଦ୍ୱାନ ପଣ୍ଡିତ ଥିଲେ ମହାପ୍ରଭୁ ତଥାକଥିତ ବେଦାନ୍ତୀମାନଙ୍କ ସମ୍ବନ୍ଧରେ ଯେଉଁ ଆକ୍ଷେପ କଲେ ତାହା ସେ ବୁଝିପାରିଲେ ଏବଂ ମହାପ୍ରଭୁଙ୍କୁ ପଚାରିଲେ ସେ ଯାହା ନ ବୁଝିପାରିଲେ କାହିଁକି ନ ପଚାରିଲେ ମନ ଖୋଲି କହିବା ପାଇଁ ସେ ମହାପ୍ରଭୁଙ୍କୁ ପ୍ରାର୍ଥନା କଲେ। ତାପରେ ମହାପ୍ରଭୁ କହିଲେ ହେ ମୋର ପ୍ରିୟ ମହାଶୟ ଜନ୍ମାଦିଶ୍ଚେଦତ ଶାସ୍ତ୍ର ଜନିତ ଅଥାତ ବ୍ରହ୍ମ ଜିଜ୍ଞାସା ବ୍ରହ୍ମସୂତ୍ରରୁ ଏସବୁ ସୂତ୍ର ଅର୍ଥ ମୁଁ ତ ଭଲ ଭାବେ ବୁଝିପାରୁଛି କିନ୍ତୁ ଆପଣ ଯେଉଁ ଢଙ୍ଗରେ ଏସବୁର ବ୍ୟାଖ୍ୟା କରୁଛନ୍ତି ତାହା ମୋ ପକ୍ଷରେ ବୁଝିବା ବଡ଼ ଦୁର୍ବଳ କଷ୍ଟକର ହେଉଛି। ଏ ସୂତ୍ର ଗୁଡ଼ିକ ତାତ୍ପର୍ଯ୍ୟ ବଡ଼ ସ୍ପଷ୍ଟ କିନ୍ତୁ ଆପଣଙ୍କର ବ୍ୟାଖ୍ୟା ତାତ୍ପର୍ଯ୍ୟକୁ ଢାଙ୍କି ପକାଉଛି। ଆପଣ କୌଣସି ପ୍ରୟୋଜନ ବଶତଃ ସୂତ୍ରର ପ୍ରତ୍ୟକ୍ଷ ସ୍ପଷ୍ଟ ଅର୍ଥ ଗ୍ରହଣ ନ କରି ପରୋକ୍ଷ ତଥା ଅସ୍ପଷ୍ଟ ଅର୍ଥକୁ ନିଜ ଢଙ୍ଗରେ ବ୍ୟାଖ୍ୟା କରି ଚାଲିଛନ୍ତି। ଏ କଥା ମହାପ୍ରଭୁ କହିଲେ ସେ ଜିନିଷଟା ଆମର ବର୍ଣ୍ଣନା ଅଛି ଉପନିଷଦ କହିଲେ ସଦାନନ୍ଦମୟ ବିଗ୍ରହ ସେ ଭଗବାନ ସେ ନିର୍ବିଶେଷ ଶୂନ୍ୟ ନୁହନ୍ତି ସର୍ବେ ସୂର୍ଯ୍ୟ ନାଟକରେ ଦିଆଯାଇଛି ଯାହା ସୁଧୀର ଜଳପତି ନିର୍ବିଶେଷ ବିଚାର ଯୋଗେ ସତିହନ୍ତ ତାସାଂ ପ୍ରାୟ ବଳୀୟ ସବିଶେଷମେବ। ଶ୍ରୁତି ଯେଉଁ ସବୁ ତତ୍ତ୍ୱବସ୍ତୁକୁ ପ୍ରଥମେ ନିର୍ବିଶେଷ ବୋଲି କଳ୍ପନା କରନ୍ତି ସେସବୁ ଶ୍ରୁତି ଅବଶେଷରେ ସବିଶେଷକୁ ପ୍ରତିପାଦନ କରନ୍ତି। ନିର୍ବିଶେଷ ଆଉ ସବିଶେଷ ଭଗବାନଙ୍କର ଦୁଇଟି ଗୁଣ ହିଁ ନିତ୍ୟ ଏହା ବିଚାର କଲେ ସବିଶେଷ ତତ୍ତ୍ୱ ହିଁ ପ୍ରବଳ ହେଇ ଉଠେ କାହିଁକି ନା ଜଗତରେ ସବିଶେଷ ତତ୍ତ୍ୱ ହିଁ ଅନୁଭୂତ ହୁଏ ନିର୍ବିଶେଷ ତତ୍ତ୍ୱ ଅନୁଭୂତ ହୁଏ ନା। ପୁନଃ ପୂର୍ବ ଆଉ ପର ଅପେକ୍ଷା ପର ହିଁ ବଳବାନ ଏ କଥା ଶ୍ରୁତିରେ ଦିଆଯାଇଛି ତେଣୁ ଶ୍ରୀ ଭଗବାନ ହିଁ ସର୍ବକାରଣ କାରଣ ସଦାନନ୍ଦମୟ ବିଗ୍ରହ ସବିଶେଷ ତତ୍ତ୍ୱ ସେ ନିର୍ବିଶେଷ ନୁହନ୍ତି ଏବଂ ବେଦାନ୍ତ ସୂତ୍ରରୁ ବ୍ୟାଖ୍ୟା କରି ସୂତ୍ର ମହାପ୍ରଭୁ କହିଲେ, ଶେଷରେ କହିଲେ ବେଦବାକ୍ୟର ଅର୍ଥ ସମୂହ ଅତ୍ୟନ୍ତ ନିଗୁଢ଼, ତେଣୁ ମହର୍ଷିଗଣ ବେଦବାକ୍ୟ ତାତ୍ପର୍ଯ୍ୟ ଜଗତରେ ବୁଝିବା ନିମିତ୍ତ ପୁରାଣ ବାକ୍ୟ ଦ୍ୱାରା ବେଦ ତାତ୍ପର୍ଯ୍ୟ ନିର୍ଣ୍ଣୟ କରିଛନ୍ତି। ଉଦାହରଣ ଦେଇ କହିଲେ, ଭାଗବତ ମହାପ୍ରାଣ ଉଦାହରଣ ଦେଖନ୍ତୁ। ଅହୋ ମହାଭାଗ୍ୟ, ଅହୋ ଭାଗ୍ୟ ନନ୍ଦ ଗୋପ ବ୍ରଜକୃଷ୍ଣ ଜନ୍ମିତ୍ର ପରମାନନ୍ଦ ପୂର୍ଣ୍ଣ ବ୍ରହ୍ମ ସନାତନ। ଏ କଥା ଶ୍ରୀମଦ୍ ଭାଗବତରେ କୁହାଯାଇଛି। ସର୍ବ ବେଦାନ୍ତ ସାର, ସର୍ବ ପୁରାଣ ମଧ୍ୟରେ ମହାପୁରାଣ ଶ୍ରୀକୃଷ୍ଣଙ୍କ ଦ୍ୱାରା ବ୍ରହ୍ମାଙ୍କର ଦର୍ପଚିହ୍ନ ହେଲା ପରେ ଏହି ବ୍ରହ୍ମ ବାକ୍ୟ ଏକାନ୍ତ ଶରଣାଗତ ହୋଇ ବ୍ରହ୍ମା ସ୍ୱମୁଖରେ କଥା କହିଥିଲେ। କୃଷ୍ଣ ପ୍ରିୟ ବ୍ରଜବାସୀ ଗଣଙ୍କର ପ୍ରେମ ସୌଭାଗ୍ୟ ଆଶ୍ଚର୍ଯ୍ୟର ପ୍ରଶଂସା କରି ଏ କଥା କହିଛନ୍ତି ବ୍ରହ୍ମା। ନନ୍ଦ ଗୋପ ବ୍ରଜବାସୀ ଗଣଙ୍କର ଭାଗ୍ୟର ସୀମା ନାହିଁ, ଯେହେତୁ ପରମାନନ୍ଦ ସ୍ୱରୂପ ପରମ ବ୍ରହ୍ମ ପୂର୍ଣ୍ଣ ବ୍ରହ୍ମ ସନାତନ ସେମାନଙ୍କର ମିତ୍ର ରୂପେ ପ୍ରକଟ ହୋଇଛନ୍ତି। ଏ କଥା ଭାଗବତରେ ଦିଆଯାଇଛି। ତେଣୁ ସେ କିପରି ନିର୍ବିଶେଷ ଶୂନ୍ୟ ହେଲେ, ଏପରି ବହୁ ଆଲୋଚନା ହେଇଛି। ଭଗବାନ ଶ୍ରୀ ଚୈତ୍ର ମହାପ୍ରଭୁ ଆଉ ସାର୍ବଭୌମ ଭଟ୍ଟାଚାର୍ଯ୍ୟଙ୍କ ମଧ୍ୟରେ ସେ ଚୈତନ୍ୟ ଚରିତାମୃତରେ ବିଶଦ ବର୍ଣ୍ଣନା ଦିଆଯାଇଛି। ଏବଂ ଶଙ୍କରାଚାର୍ଯ୍ୟ କାହିଁକି ମାୟାବାଦ ପ୍ରକାଶ କଲେ ତା ମଧ୍ୟ ପଦ୍ମ ପୁରାଣରୁ ଉଦ୍ଧାର କରି ଭଗବାନ କହିଲେ, ଚୈତନ୍ୟ ମହାପ୍ରଭୁ କହିଲେ ଯେ ମହାଦେବଙ୍କୁ କିପରି ଭଗବାନ ନାରାୟଣ ଆଦେଶ କରିଛନ୍ତି ଯେ ସ୍ୱାଗମୀ କଳ୍ପିତ ସ୍ତଞ୍ଚ ଜନାନ ବିମୁଖାନ କର ମାଞ୍ଚ ଗୋପୟଜନ ସା ସୃଷ୍ଟିର ସୁପ୍ତର ତରା। ଏ କଥା କହିଥିବା ହେତୁ ଶଙ୍କର ଯେ ଶିବ ଯେ ଶଙ୍କରାଚାର୍ଯ୍ୟ ରୂପରେ କଳ୍ପିତ ଭାଷ୍ୟ ଦେଲେ ଆସି କଳ୍ପିତ ସ୍ୱାଗମ ବାକ୍ୟ ଦ୍ୱାରା ମାନବମାନଙ୍କୁ ଆମଠାରୁ ବିମୁଖ କର, ଆମକୁ ଏପରି ଗୋପନ କର ଯେପରି ବହିର୍ମୁଖ ଯିବାର ଜୀବ ବୃଦ୍ଧି କାର୍ଯ୍ୟରେ ବିରକ୍ତି ନ ଜନ୍ମେ। ତେଣୁ ଶଙ୍କରାଚାର୍ଯ୍ୟ ମାୟାବାଦ ପ୍ରକାଶ କଲେ। ଆସି ନିଜେ କହିଛନ୍ତି ଅସଶାସ୍ତ୍ର ମାୟାବାଦ ଅସଶାସ୍ତ୍ର ଏସବୁ କଥା ଶୁଣି ଯେତେବେଳେ ଆଲୋଚନା ଶୁଣିଲେ ଭଟ୍ଟାଚାର୍ଯ୍ୟ ଆଶ୍ଚର୍ଯ୍ୟ ହେଲେ, ସ୍ତମ୍ଭୀଭୂତ ହେଇଗଲେ, ଆଉ ମୌନ ହେଇଗଲେ, ଆଉ କିଛି କଥା ସେ କହିପାରିଲେ ନା। ଶୁଣି ଭଟ୍ଟାଚାର୍ଯ୍ୟ ହୋଇଲ ଶୁଣି ବ୍ୟାଖ୍ୟା ଶୁଣି ମହାପ୍ରଭୁଙ୍କର କୃପା ମିଳୁଛି। ଗୋପୀନାଥାଚାର୍ଯ୍ୟ କହିଥିଲେ ତାଙ୍କର କୃପା ଯେତେବେଳେ ହେବ ତୁମେ ଏ ତତ୍ତ୍ୱ କହିବ, ମହାପ୍ରଭୁଙ୍କର କୃପା ଏ ପ୍ରକାର ଭାବରେ ପ୍ରାପ୍ତ ହେଲେ ଭଟ୍ଟାଚାର୍ଯ୍ୟ ପ୍ରାପ୍ତ ହେବାରୁ ସେ ଜାଣିପାରିଲେ। ତନ୍ମଧ୍ୟ ତାପରେ ମହାପ୍ରଭୁ ଆତ୍ମାରାମ ଶ୍ଳୋକ ଭାଗବତରୁ ଉଦ୍ଧାର କରିଛନ୍ତି। आत्मारामस्तमनय निर्गन्थापि उरुक्रमे कुर्वन्त्यहे पुगें भक्तिं इथं भूत गुण हरि। ये उद्धार करिकिरि से कहिछन्ति जे आत्मागण आत्मारामगण मध्य कृष्ण पाद पद्म प्रति आकृष्ट होउछि। आत्माराम श्लोक अछि, तापरे आत्माराम श्लोकर व्याख्या कथा उठिला। ভট্টাচার্য মহাপ্রভুঙ্কু অনুরোধ কলে ব্যাখ্যা করিবা, মহাপ্রভু কলে তুমি আগই ব্যাখ্যা কর, তুম ব্যাখ্যা আমি শুনিবা, তারপরে আমি ব্যাখ্যা করিবা। সে বড় পণ্ডিত সারঙ্গ ভট্টাচার্য, তাঙ্কর বিদ্বত্তা পাণ্ডিত্য বলরে সে আত্মারাম শ্লোকর ন প্রকার ব্যাখ্যা কলে। এসব পাণ্ডিত্যপূর্ণ ব্যাখ্যা, ন প্রকার ব্যাখ্যা কলে। তা শুনে শ্রীম মহাপ্রভু ধন্যবাদ দেলে ভট্টাচার্য। ভট্টাচার্য জানি তুমি সাক্ষাৎ বৃহস্পতি,
ভট্টাচার্য জানি তুমি
প্রভু। তারপরে আত্মারাম শ্লোকর অঠর প্রকার ব্যাখ্যা কলে, পূর্বর্জন প্রকার ব্যাখ্যা ভট্টাচার্য করেছিলে, তা স্পর্শ কলে না, প্রত্যেক পদর ব্যাখ্যা কলে, এবং প্রত্যেক ব্যাখ্যা অঠর প্রকার প্রত্যেক ব্যাখ্যারে ভক্তি সিদ্ধান্ত কিভাবে স্থাপিত হয়েছি তাহা স্থাপন কলে। এসব শুনি, এসব ব্যাখ্যা শুনি ভট্টাচার্য অত্যন্ত বিস্মাভিভূত হয়ে গেলে। সে ভাবিলে যে মহাপ্রভু হচ্ছে সাক্ষাৎ ভগবান, এ সাক্ষাৎ ভগবান বলে সে গ্রহণ করি তাঙ্ক পাদ পদ্মরে পড়ি। সে যে পূর্বরু অবজ্ঞা করিছন্তি, যে অপরাধ করছন্তি, সে অপরাধ ক্ষমা নিমিত প্রার্থনা করি। ইহা তো সাক্ষাৎ কৃষ্ণ নিমিত্ত ক্ষমা মাগিলে, মহাপ্রভুঙ্কর পাদ পদ্মরে আত্মসমর্পণ কলে, নিজর পূর্বকৃত ব্যবহার পাই ক্ষমা ভিক্ষা কলে। শ্রীম মহাপ্রভু অত্যন্ত দয়াময়, সে কৃপা করি ভট্টাচার্য গ্রহণ কলে, এবং অহেতুকি কৃপা প্রকাশ করি তাঙ্কর প্রথমে চতুর্ভুজ নারায়ণ রূপ, তাপরে দুই ভুজ বৈশ্যধারী শ্রীকৃষ্ণ রূপ প্রদর্শন কলে। তৎক্ষণা শ্রী ভট্টাচার্য শ্রীম মহাপ্রভুঙ্কর চরণ কমলরে পড়িগলে, এবং তাঙ্ক কৃপা যোগ ভগবানঙ্ক স্তুতি উদ্দেশ্যে এক শ্লোক রচনা করি পকে মহাপণ্ডিত ছিলেন। তেমন এক্সটেম্পর যা কহতি ইংরেজিরে, এক শহ শ্লোক আবৃত্তি করি পকাইলে। সে অতি মূল্যবান শ্লোক ভট্টাচার্য কৃত, সে শ্লোক সে প্রকাশ করে দিয়েছেন মহাপ্রভুঙ্কু প্রশংসা মুখরি, যে কিপরি সে স্বয়ং ভগবান। মু দুই চারি শ্লোক কুচি আপনার বুঝিপারে। प्रणम्यतं प्रभु गौरो तव पाद सतम ब्रुवे सदा स्वयानं साधुनां सुखार्थं मे कृपां कुरु श्री राधा कृष्णयो सेवां स्थापयित्वा गृहे गृहे।